ପଚାରିଲେ ଭୀମ ଠାକୁର ଜାଙ୍ଗଳିକ
ଆଜ୍ଞା,
ତୁ ଧର୍ମପରାୟଣ ରାଜା ଯାହାକୁ କହୁଛୁ ଯୁଧିଷ୍ଠିର, ଯାହାର ଭାତୃଭାତୃ ବିବାଦ ସମାଧାନ କରିବାର ଶକ୍ତି ନାହିଁ, ସେ ପୁଣି ଧର୍ମପରାୟଣ ରାଜା?
ବନ୍ଦ
କର ତୁ, ଏଠି ମୋତେ ଖେଳ ହେଇପାରିବ ନାହିଁ।
ତାହେଲେ ଆପଣ କିଏ?
ମୁଁ ହଉଛି ବୀର ଭୀମସେନ।
ଭୀମସେନ, ପ୍ରଣାମ ନିଅନ୍ତୁ ଆଜ୍ଞା, ପ୍ରଣାମ ନିଅନ୍ତୁ।
ଉପସ୍ଥିତ ଦ୍ୱିତୀୟ ପାଣ୍ଡବ ପାବନି ଭୀମସେନ, ତୁ ଯଦି କହିବୁ ତୋ ପେଟିକା ସହ ତୋତେ ତୋଳି ଯୋଜନା ଯୋଜନା ଫିଙ୍ଗି ଦେଇପାରେ।
ଯେତେବେଳେ ଆପଣ ଭଳି ବୀର ପାଇଛି ଆଉ କଣ ବନ୍ଦ ହବ, ମୋ ପେଟକୁ ଆପଣ ଟେକିବେ?
ଟେକିବାକୁ
ନାଇଁ ଆଜ୍ଞା, ଟେକିବା ପୂର୍ବରୁ ଆପଣଙ୍କୁ ସତ୍ୟ କରିବାକୁ ପଡିବ।
ସତ୍ୟ?
ହଁ।
ଆରେ ମହତ ଜନ ମାନଙ୍କର ବାକ୍ୟ ଅଟଳ, ସତ୍ୟ ମୁଁ କଣ କରିବି?
ନାଇଁ ଆଜ୍ଞା, ଗରିବ କେଳା ଆପଣ ସତ୍ୟ କରନ୍ତୁ।
କେଳା ଶୁଣ, ଉଦୟତି ଯଦି ଭାନୁ ପଶ୍ଚିମ ଦିଗି ବିଭାଗେ, ଅଚଳ ମେରୁ ପର୍ବତ ଟଳି ଯାଇପାରେ, ପ୍ରସ୍ଫୁଟିତ ପଦ୍ମ ଜଳ ପରିତ୍ୟାଗ କରି ପର୍ବତ ଶିଖରେ ପ୍ରସ୍ଫୁଟିତ ହୋଇପାରେ, ମହତ ଜନଙ୍କର ବାକ୍ୟ କଦାପି ଟଳିବ ନା।
ସତ୍ୟ
ସତ୍ୟ ସତ୍ୟ ତ୍ରୟ ବାର
ସତ୍ୟ କଲେ ଆପଣ, କିନ୍ତୁ ଏ ଗରିବ କେଳା ଆଜ୍ଞା ଗୋଟିଏ କଥା ଆପଣଙ୍କୁ କହିବ।
ତେବେ କଣ କହିବୁ କହ
ଆଜ୍ଞା। ପେଡି ଆପଣ ଟେକିବେ, ଯଦି ନ ଟେକି ପାରନ୍ତି ତାହେଲେ ଆପଣଙ୍କୁ 12 ବର୍ଷ ବନବାସ ଯିବାକୁ ପଡିବ।
ମୁଁ ଯଦି ପେଡି ତୋଳି ଦିଏ ତୁ ରାଜଦଣ୍ଡ ଶୁଣି ଭୋଗ କରିବୁ।
ଆଜ୍ଞା, ମୁଁ ସେଇ କଥା।
ଆଜ୍ଞା, ଭୀମ ଠାକୁର ଜାଙ୍ଗଳିକ ଯେତେବେଳେ ଉଭୟ ପଣ ଆବଦ୍ଧ କରିଛନ୍ତି, ଭୀମ ପେଡି ଟେକିବାକୁ ପଣ୍ଡିତେ ଉଦ୍ୟତ, ଭୀମ ମନରେ ଆଜି ଗର୍ବ ପୁଞ୍ଜିଭୂତ ହୋଇଛି। ଏ ବୀର ବର ଭୀମ ପେଟି ପଣ୍ଡିତେ ନାରାୟଣଙ୍କ ମାୟା, ଭୀମ ଠାକୁର ଭୂତଳେ କଚାଡି ପଡିଲେ, ନାକରୁ ବହି ଯାଉଛି ଧାର ଧାର ରକ୍ତ, ଧାର ଛିଡି ଯାଇଛି ଆଣ୍ଠୁ ଗଣ୍ଠି, ହସି ଦେଲେ ତାଳି ମାରି ଜାଙ୍ଗଳିକ, ଏ ତାଳି ମାରି ହସେ ବୃଦ୍ଧ ଜାଙ୍ଗଳି। ଅଦୂରରେ ଥିଲେ ଧର୍ମ ଯୁଧିଷ୍ଠିର ଶୁଣିଲେ ଏ ନିନ୍ଦା ବାଣୀ, ସମବର୍ଷ କୀର୍ତ୍ତି ଚନ୍ଦ୍ରରେ କାଳୀନ ହୃଦୟ ହୋଇଲା ହାଣି। ପଣ୍ଡିତେ ଦୂରରେ ଥିଲେ ଧର୍ମରାଜ ଯୁଧିଷ୍ଠିର ଶୁଣିଲା ଜାଙ୍ଗଳିକ ନିକଟରୁ ଭୀମ ପରାସ୍ତ ହୋଇ ପଣରେ ବାର ବର୍ଷ ବନବାସ ଯିବ। ସୋମବାସ କୀର୍ତ୍ତି ଚନ୍ଦ୍ରରେ କଳଙ୍କ, ମୁଁ ବଞ୍ଚି ଥାଉ ଥାଉ ଏ କଥା କଦିବା କଦାପି କରାଇବାକୁ ଦେବି ନାହିଁ। ମନରେ ଦୁଃଖରେ ଡାକିଲ ଅର୍ଜୁନ, ଯେତେ ଶୀଘ୍ର ପାରୁ ଏ ଜ୍ୟେଷ୍ଠ ଭାଇର ଆଦେଶ, ଜାଙ୍ଗଳିକର ପେଟିକା ତୋଳି ଯା, ଭୀମକୁ ରକ୍ଷା କରିବୁ। ଅର୍ଜୁନ ବୀର ମନରେ କରିଲେ ବିଚାର। ଶ୍ରେଷ୍ଠ ବୀର ହୋଇପାରି ନଥାନ୍ତି, ଭୀମ ଭାଇ ସହିତ ଯୁଦ୍ଧ କରିଥାନ୍ତି, ଜୟଲାଭ କରିଥିଲେ ବଡ଼ ବୀର ହୋଇଥାନ୍ତି। ଯଦି ଭୀମ ଭାଇ ହାରିଗଲେ ମୁଁ ପେଟିକାଟା ତୋଳିଦେବି, ଏ ଜଗତ ମୋତେ କହିବ ବଡ଼ ବୀର। ଭାତୃ ଅପମାନ ଦେଖି ଅର୍ଜୁନ ସବେଗେ ଆସିଲେ। ପହଞ୍ଚିଗଲେ ଧନୁର୍ଧାରୀ ଅର୍ଜୁନ ଗର୍ବ ମନ ପୃଥିବୀରେ,
ପେଟିକା ଟେକି ପାରିଲେ ନାହିଁ, ଆପଣ ସେଇଥିପାଇଁ ଆଇଛନ୍ତି ପେଟିକା ଟେକିବା ପାଇଁ। ଯଦି ଆପଣ ଇଏ ପେଟିକା ଟେକିବେ ତାହେଲେ ଆପଣଙ୍କୁ ବି ସତ୍ୟ କରିବାକୁ ପଡିବ। ସତ୍ୟ କଲେ
ମନରେ ଚିନ୍ତା କଲେ ମାୟାଧର କୃଷ୍ଣ ଜାଙ୍ଗଳିକ ରୂପରେ ଥାଇ କହିଲେ, ଅର୍ଜୁନ କାନ୍ଧରେ ଲକ୍ଷେ ବଳ ଗାଣ୍ଡିବ ଅଛି, ଯୋଉ ଲକ୍ଷେ ବଳ ଗାଣ୍ଡିବ ଅର୍ଜୁନ ବାହୁଛି, ଇଏ ପେଟିକା କି ମାତ୍ର ଅର୍ଜୁନ ତୋଳିଦବ। କହିଲେ, ଅର୍ଜୁନ ତମ ପାଇଁ ଏ ପରୀକ୍ଷା
ନୁହଁ,
ଯୋଉ ବୃଦ୍ଧ ଅଶ୍ୱ, ଏ ଅଶ୍ୱ ପୃଷ୍ଠରେ ବସି ଯଦି ତ୍ରିପୁରା ଭ୍ରମଣ କରି ଫେରି ଆସିବ, କୋଉଠି ଓହ୍ଲେଇବାର ପ୍ରମାଣ ନ ମିଳିବ, ତୁମ ପାଦ ମହିସ୍ପର୍ଶ ନ କରିବ, ତୁମେ ପରୀକ୍ଷାରେ ଜୟ ଲାଭ କରିବ, ଭୀମ ଭାଇ ତୁମର ବାର ବର୍ଷ ବନବାସ ଯିବା ବନ୍ଦ ହେବ, ମୁଁ ରାଜଦଣ୍ଡ ଭୋଗ
କରିବି।
କିନ୍ତୁ ଦେଖ ଅର୍ଜୁନ, ଯଦି କୋଉଠି ଓହ୍ଲେଇବାର ପ୍ରମାଣ ମିଳେ, ଭୀମଙ୍କୁ ସାଙ୍ଗରେ ନେଇ ତୁମେ ଯିବ ବାର ବର୍ଷ ବନବାସ। ଅଟ ହାସ୍ୟ କରି ହସିଦେଲେ ଅର୍ଜୁନ, କହିଲେ ମୁଁ ରାଜା ପୁତ୍ର, ରାଜା ପୁଅ ମୁଁ ଅଶ୍ୱ ଆରୋହଣ କରି ନାହିଁ, ମତେ ଗୋଟେ ଜାଙ୍ଗଳିକ ବୃଦ୍ଧ ଅଶ୍ୱ ଦଉଛୁ, ତେବେ ଯାଉଛୁ ଅପେକ୍ଷା କର। ତଡ଼ିତ ଗତିରେ ଅଶ୍ୱ କରିଲା ଗମନ, ଅର୍ଜୁନ ଯେତେବେଳେ ଆରୋହଣ କଲା ଅଶ୍ୱ ପୃଷ୍ଠରେ, ଅଶ୍ୱଟି ଅର୍ଜୁନକୁ ବାହି ତଡ଼ିତ କହିଲେ ପଣ୍ଡିତ ବିଜୁଳି, ବିଜୁଳି ଗତିରେ ଗତି କରି ଚାଲିଲା। ରାଜପୁର ଅତିକ୍ରମ କରି ପହଞ୍ଚି ଯାଇଛି ଅଶ୍ୱଟି ଜଙ୍ଗଲରେ। ଆପଣଙ୍କର କବିବର ରାଧାନାଥ ଲେଖିଲେ, କହିଲେ ମହା ଘୋର ବନ ପଶିବାକୁ ସମସ୍ତ ଅମାବାସ୍ୟର ଅନ୍ଧାରେ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଅଛି କି? କାରଣ ଡେଙ୍ଗା ଡେଙ୍ଗା ବୃକ୍ଷ ଦେହରେ ମାଳତୀ ଲତା ଘଞ୍ଚ ଭାବରେ ମାଡି ଯାଇଛି, ସୂର୍ଯ୍ୟଙ୍କ କିରଣ ଭୂପୃଷ୍ଠ ସ୍ପର୍ଶ ନ କରିବାରୁ ଜଙ୍ଗଲରେ କୁହୁଡ଼ିଆ ଅନ୍ଧାର ଭରି ଯାଇଛି। ଆପଣଙ୍କର ଲେଖିଲେ କବି କାଳିଦାସ କାବ୍ୟ କୁମାର ସମ୍ଭବ। ଅର୍ଜୁନ ବୀର ଭାବିଲେ, ମୁଁ ଆଜି ଅଶ୍ୱ ଆରୋହଣ କରି ଯାଉଛି ବୀର ଦର୍ପରେ, ଏ ଜଙ୍ଗଲ ମୋତେ ସ୍ୱାଗତ କରୁଛି। ପଣ୍ଡିତ ଜଙ୍ଗଲ କେମିତି ଅର୍ଜୁନଙ୍କୁ ସ୍ୱାଗତ କଲା? ଚକରନ୍ଦ୍ର ଭାଗାନ ଦରି ମୁଖୋତ ଥେନ ସମୀରଣେ ନ ଉଦ୍ଗାଶ୍ୟତା ମିଚ୍ଛତି କିନ୍ନରାଣା ତାନ ପ୍ରଦାୟିତ୍ୱ ମିବ ପଗନ୍ତୁ। ପଣ୍ଡିତେ ବହୁଛି ଧୀରେ ଧୀରେ ମୃଦୁମଳୟ ଦକ୍ଷିଣା ପବନ, ଏ ଜଙ୍ଗଲରେ କିଚକ କହିଲେ ବାଉଁଶ ଗଛ, ବହୁତ ଗୁଡ଼ାଏ ବାଉଁଶ ଗଛ ଅଛି, ତେଣୁ ଆଦ୍ୟ ଜଙ୍ଗଲରେ ତବେ ବାଉଁଶ ପଡିଛି। ଜୟପୁର ୟାନ କିଚକ ରନ୍ଦ୍ର ଭାଗା, ରନ୍ଦ୍ର କହିଲେ ଛିଦ୍ର, ବାଉଁଶରେ ପୋକ ସବୁ କାଟି ଛିଦ୍ର କରିଛନ୍ତି। ଦକ୍ଷିଣ ମୃଦୁମଳୟ ମଳୟ ପବନ ଯେତେବେଳେ ବାଜୁଛି ବାଉଁଶର ପୋକ କଟା ଛିଦ୍ରରେ, ଗୋଟିଏ ବାଉଁଶରୁ ଗୋଟିଏ ବଂଶୀର ସ୍ୱର ନିର୍ଗତ ହଉଛି। ସେହିପରି କୋଟି କୋଟି ବାଉଁଶରେ ଯେତେବେଳେ ପବନ ଆଘାତ କରୁଛି, ଏକ ସମୟରେ କୋଟି କୋଟି ବଂଶିନୀ ନାଦ ଶୁଭୁଛି ଏ ଜଙ୍ଗଲରେ। ପବନ ଆଘାତ ସହି ନ ପାରି ଜଙ୍ଗଲର ବାଉଁଶ ଗୁଡିକ ଧୀରେ ଧୀରେ ଦୋହଲୁଛି। କବି କାଳିଦାସ ବିଚାର କଲେ କୁମାର ସମ୍ଭବ କାବ୍ୟରେ, ଇଏ ବାଉଁଶ ଦୋହଲୁ ନାହିଁ କି ପବନରେ ବଂଶୀ ବାଜୁ ନାହିଁ, ଅର୍ଜୁନଙ୍କ ପରି ଶ୍ରେଷ୍ଠ ବୀରକୁ ଦେଖି ଏ ଜଙ୍ଗଲ କିନ୍ନର ସ୍ୱରରେ ବଇଁଶୀ ବାଇ ବାଉଁଶ ରୂପକ ହାତ ହଲାଇ ଅର୍ଜୁନକୁ ସ୍ୱାଗତ କରୁଛି କି ରେ। ପହଞ୍ଚିଲା ଅର୍ଜୁନ ଯାଇ ଜଙ୍ଗଲ ପୃଷ୍ଠରେ, ଏ ଦୃଶ୍ୟ ଭାସୁଥାଏ ଏ ଅର୍ଜୁନଙ୍କ ଦୃଷ୍ଟି ଭାବେ ଭାସୁଥିଲା ମନ। ଜଙ୍ଗଲର ଶୋଭାରାଶି ଅର୍ଜୁନକୁ ମୁଗ୍ଧ କରିଛି, ଅର୍ଜୁନ ଶୋଭାରାଶି ଦେଖି ଦେଖି ଚାଲି ଯାଉଛନ୍ତି। ଏହି ସମୟରେ ନାରୀମାନଙ୍କ କଣ୍ଠ ସ୍ୱର ଶୁଭିଗଲା ଅର୍ଜୁନ କାନରେ। ଲକ୍ଷ୍ୟ କରିବ ପଣ୍ଡିତ, ଆସିଯାଇଛି ଋତୁରାଜ ବସନ୍ତର ଶୋଭା ସମ୍ଭାର। ଆପଣଙ୍କର କବି ଜୟଦେବ ଲେଖିଲେ ଗୀତ ଗୋବିନ୍ଦର ଗୋଟିଏ ପଦ, କହିଲେ ଉନ୍ମାଦ ମଦନ ମନୋରଥ ପଥିକ ବଧୁ ଜନ ଜନିତ ବିଳାପେ, ବଧୁ ଜନ ଜନିତ ବିଳାପେ, ବଧୁ ଜନ ଜନିତ ବିଳାପେ, କଳିକୁଳ ସଙ୍କୁଳ କୁସୁମ ସମୂହ, ହିତାୟିତ ବିଚାର ନଥାଏ। ଆଜି ସଖା ବସନ୍ତକୁ ପାଇ କନ୍ଦର୍ପ ଉନ୍ମାଦ ହୋଇଯାଇଛି। ଉନ୍ମାଦର ତ ହିତାୟିତ ବିଚାର ନାହିଁ, ପାଗଳର ହିତାୟିତ ବିଚାର ନାହିଁ, ସେ ଯାହାକୁ ଇଚ୍ଛା ତାକୁ ସ୍ୱର ପ୍ରହାର କରି ଚାଲିଛି। ବଧୁଜନ କି ପ୍ରବାସୀ ବିରହ ବିରହୀ ମାନେ କ୍ରନ୍ଦନ କରୁଛନ୍ତି କାମ ତାପନ ସହିପାରି। ଅଳି କହିଲେ ଭ୍ରମର କୁଳ, ବିଭିନ୍ନ ପ୍ରକାର ପ୍ରସ୍ଫୁଟିତ ଫୁଲକୁ ଦେଖି କୋଉ ଫୁଲରେ ମଧୁପାନ କରିବେ ଠିକ ନ କରିପାରି ନିରାକୁଳ ବା କୁଳ କଳାପେ, ବଉଳରୁ ଯାଇ ଭ୍ରମର ମାନେ ମଧୁପାନ କଲେନି। ଆଜ୍ଞା ଦେଖନ୍ତୁ ଏ ଦୃଶ୍ୟ ଜଙ୍ଗଲ ଆଉ ହୋଇଛି କେମିତି, ଜୟଦେବ ଲେଖୁଛନ୍ତି ସେଇ ଗୀତ ଗୋବିନ୍ଦ କେମିତି ଆଜ୍ଞା ଦେଖାଯାଉଛି ବନରାଶିର ଶୋଭା। ଲଳିତ ଲବଙ୍ଗ ଲତା ପରି ଶିଳନ ଦୋହଲି ଯାଉଛି। ମଧୁକର କହିଲେ ମହୁମାଛି, କରମ୍ବିତ କହିଲେ ଏକତ୍ରିତ ହୋଇ କୋକିଳ ମହୁମାଛି ଲବଙ୍ଗ କୁଞ୍ଜରେ ଗୁଣ ଗୁଞ୍ଜନ ଆରମ୍ଭ କରିଦେଇଛନ୍ତି। ଯେତେବେଳେ ଆଜ୍ଞା ଆସିଯାଇଛି ଋତୁରାଜ ବସନ୍ତ ସମୟ, ଆପଣଙ୍କର ଲେଖିଲେ କବି ଦୀନ କୃଷ୍ଣ ଦାସ ଗୋଟିଏ ପଦ, ଆଜ୍ଞା ବସନ୍ତ ସମୟ କେମିତି ଅଛି। আসি যাইছি ঋতুরাজ বসন্ত। এই বসন্ত ঋতুরে অর্জুনা যাচ্ছন্তি অশ্বপৃষ্ঠরে জাঙ্গলিকর পণ রক্ষা করি। শুভি যাইছি নারী মানকর কণ্ঠস্বর। অর্জুন বীর দেখুছন্তি এ নারী মানকর কণ্ঠস্বর কোঠু শুভিলা। পণ্ডিত পুলিন্দ কইলে সবর উক্ত বনরে রাজত্ব করুথিবা শতায়ুধ সবরঙ্কর কন্যা কামকলা বসন্তরে কানন ভ্রমণ করিবাকু সখী মানকু ধরি উক্ত বনরে বিহরণ করুছি। অর্জুনঙ্কর দৃষ্টি পড়িগলা কামকলা সুন্দরী উপরে, কইলে ধন্যরে বিধাতা, এভলিয়া সুন্দরী কু তুমি কেতে যুগ কল্পনা করি রচনা ন করিছ। ইয়ে রমণী রতন সুধাংশু লাপন চন্দ্রজিণা মুখ রতিদেবী ইয়া রূপক সমান নুহতি, ইয়ার ওষ্ঠর জ্যোতি কু বাড়ার কি বাড় সূর্য বি নিন্দা করিব। ইয়ে সুন্দরী কিয়ে সে পণ্ডিত আপনার কাব্য কুমার সম্ভব লিখলে কবি কালিদাস, কলে সর্বপমা দ্রব্যং সমুচয়নং যথা প্রদেশং বিনিবেশিতেন সুন্দরী নারী মূর্তি গড়িবা পাই পণ্ডিতে সবু সুন্দর পদার্থর সারাংশ আনি রখিলে। এই সারাংশকু যথা অবয়বরে প্রদান করি বিধাতা বা বিশ্ব শ্রুক এ সুন্দরী কু সর্বালঙ্কার ভূষিত বা সর্বাঙ্গ সুন্দরী করি রচনা কলে কি দেখস্ত সৌন্দর্য দিদ্রুখ এব পৃথিবীর কোটিয়ে সুন্দর কু গোটিয়ে স্থানরে দৃশ্য পাই পিতামহ ব্রহ্মা এ সুন্দরী কু রচনা কলে কি রে আপনকর কবি সম্রাট ভঞ্জ লেখিলে বৈদেশ বিলাস কলে ব্রহ্মা কোটিয়ে কন্যা পরি গোটিয়ে গড়িলে কি করি আরে গড়িলে গোটিয়ে কন্যাঙ্ক রূপ সৌন্দর্য নেই পিতামহ ব্রহ্মা গোটিয়ে কন্যা নির্মাণ কলে কি? অর্জুন বীর মনরে চিন্তা কলে যদি এ সুন্দরী মতে বিবাহ করিবা পাই রাজি হন্তা বা মো পানি গ্রহণ করন্তা, ভীম ভাই পছে বার বর্ষ বনবাস গলে যাও, ইয়ে সুন্দরী কু গ্রহণ করি মো জীবন ধন্য হয়ে যাতা। তেমন কামকলা দেখুছি অর্জুন কু আপনার কবি সম্রাট উপেন্দ্র ভঞ্জ লেখিলে কাব্য লাবণ্যবতীর গোটি পদ কলে সখি কোন যুবক কিয়ে সে
হেলে কে জানি আমি তো জানি পারমু এই যুবক কিয়ে এমিতি সুন্দর যুবক আমি কেলে দেখি
ওয়া বা বলন্তি মারো নাহি ফুল ধনু ये युवक बोते कंदर्प कंदर्प होइथिले फुलधनु फुलसरांक हातरे थांता तेबे कण ये सुधाकर कि चंद्र मोरी सुकृत पितामह ब्रह्माकण युवक निर्माण कले काव्य उषार लिखिले कवि राधानाथ कामकला भावुची अर्जुन को देखी कले ये गुण सागर नागर हेले मो पुराण सखा सखी गे गुण सागर नागर टी जब मो प्राण सखा हे मर्त्य भूमि भी मो पाई अलका पलटी जानता रे जेते बले कामकला भावुची अर्जुन देखुं कामकलार सुंदरत्व उभय उभयंक प्रति आकृष्ट हो आकृष्ट मध्य अर्जुन हृदय काम विषिक आघात कला कामसर आघात सही नपारी धीरे धीरे अर्जुन कामकला को चाह चाह हस्तपाद शिथिल हो जा अर्जुन वीर अश्वपृष्ठ रु भूतले कचाड़ी पड़े डाकिला कामकला सखी मान युवक पड़गले अश्व चली जाऊ शीघ्र बंदी कर दिया छट करे सखी मान बेगे धाई गले सखी मैंने पंडित धाई गले घोड़ा टी चली जाऊ अर्जुन को पकाई दे घोड़ा टी नहीं अश्व टी वृक्ष बांधि चेतना कले अर्जुन को जल
मुखे
अर्जुन वीर चेता अवस्था आसी जा कहले सखी मैंने पचारे हे युवक उपस्थित राजकुमारी आपण को बहुत करने को इच्छा करती आप किए से
तृतीय पांड अर्जुन अच्छा आपण घर अच्छा आपण पोस्ट ऑफिस पलि जाती पोस्ट ऑफिस खंड खंड चिट्ठी दबा अच्छा आम जेमा दे आपन को विवाह करने को चाहती आम समस्ते मन मन आपको स्थिर कर दे
बनस्तर
हेलो फुलमाला टिके नहीं चाल जा बरमाला दिलु
ये गुंथिता पुष्पमाला लंबाई स्वामी पदरे बरण कला सबर नंदिनी काम कला से अर्जुन वीर कले
अतिथि बरमाला करवासान
संध्या ସନ୍ଧ୍ୟା ସମୟ ପହଞ୍ଚିଗଲା। ଏଇ ସମୟରେ କାମକଳାକୁ ଅର୍ଜୁନକୁ ନିଜ ପୁରକୁ ନେଇ ଚାଲିଗଲେ ସଖୀମାନେ। କାମକଳାକୁ ବେଶଭୂଷଣରେ ସଜ୍ଜିତ କରିଦେଲେ ବାସର ରଜନୀ ଅର୍ଜୁନଙ୍କ ନିକଟକୁ ଛାଡ଼ି। ଆଜି ପିନସ୍ତନେ ଦେଲେ ନୀଳ କାଞ୍ଚଲା
କବି
ସମ୍ରାଟ ଭଞ୍ଜ ପଦେ ପ୍ରମାଣ କଲେ। ସଖୀ ମାନେ ଡାକୁଛନ୍ତି ଗୋ କାମକଳା, ଅତି ଲାଜ ନ କରିବୁ ନୃପତି ତନୁ ରଜନୀ ସମ୍ମୁଖୀ ବାଳାକୁ ସର୍ବସଜନୀ ନେଇ ଦେହଳି ଟପାଇ ଆନନ୍ଦେ ପେଲି ଦେଲେ ବଳାଇ ଅର୍ଜୁନ କାମକଳାଙ୍କର ଆଜ୍ଞା ଇକ୍ତପୁରରେ ମିଳନ ହୋଇଗଲା। ଏହି ଦରବାରେ ପଣ୍ଡିତ ମଣ୍ଡଳୀ ନେଉ ଅଛି ମୁଁ ବିଦାୟ ସମସ୍ତଙ୍କର ଏ ମଙ୍ଗଳ କରିବେ ନିଶ୍ୱନିଧି ଦୟାମୟ ଏହି ଦରବାରେ ପଣ୍ଡିତ ମଣ୍ଡଳୀ କରୁଅଛି ଏବେ ଓଳି ଦେଶବାସୀଙ୍କର ମଙ୍ଗଳ କରନ୍ତୁ ଦୟାନିଧି ବନମାଳୀ ହଉ ଦିନ ଜନସରଣ ରକ୍ଷଣ ମହାବାହୁ ସମସ୍ତଙ୍କ ଦୁଃଖ ଦୂର।